ମୋତେ କହିଦେଲା ତୁ ମୋର ଲେଲା ରେ
ଆସୁନି ମୋ ଗାଁ।